ओम शांति। आजिर प्रातः मुरली 5:25 बाप दादा मधुबन मूल्यर सारांश मिठे बच्चे तुम मानक नाम रूप व्याधि मुक्त रहिबाकु हब कोनोसी ओलोटा खाता जमा करिवार नाही एकमात्र बाबांकर स्मृति रे रहिबार अछि। प्रश्न, भाग्यवान संतान माने केउ मुख्य पुरुषार्थ द्वारा निजर भाग्य गढ़ी थांति? उत्तर, भाग्यवान संतान माने समस्तंकु सुख देबार पुरुषार्थ करिथांति, मन वचन कर्मरे काहाकु दुख दियंति नाही, समस्तंक सहित शांतिपूर्ण व्यवहार करिथांति, तेणु सेमानंकर भाग्य जमा होइ चाले। एहा हेउछि तुमर ईश्वरीय विद्यार्थी जीवन, तुम मानंकु एही माया ठारु हारिबार नाही, अपार खुशी रे रहिबार अछि। गीत, तुमि हो माता पिता, तुमि हो बंधु सखा, तुमे ओम शांति। समस्त संतान माने एबे मुरली सुनुछंती, तेणु जेउ सबु स्थान को मुरली जाउची समस्ते जानिछंती जे जहांगर महिमार गायन करा जाउची से कोनोसी साकार नुहंती, ताहा हेला निराकारंकर महिमा। निराकार साकारंक द्वारा एबे सम्मुखरे मुरली सुनाउछंती, एभली मध्य कहिबे एबे आमे आत्मा तांकु सम्मुखरे देखुछ। आत्मा बहुत सूक्ष्म अटे, जहां कि यही आखि द्वारा देखा जाय न थाए। भक्ति मार्ग रे मध्य जानी थांदी जे आमे सब आत्मा बहुत सूक्ष्म अटु, किंतु पूरा रहस्य बुद्धि रे नाही जे आत्मा कौन परमात्मा को मने पकाई थांदी, किंतु सीए कौन ए कथा दुनिया रे केही भी जानी नहांती। तुमे मध्य जानी नथिलो, एबे तुम संतान मानकर निश्चय रहिछि जे ये कोनोसी लौकिक शिक्षक अथवा संबंधी नुहांती। जेपरी सृष्टि रे अन्य मनुष्य माने अछंती, सेई परी एही दादा मध्य थिले। तुमे जेते बेले महिमा गाउथिलो तुमे बा माताश्च पिता, सेते बेले भाबुथिलो बोध हुए केही जणे अछंती। एबे तो बाबा कहउछंती मु एहांक शरीर मध्य प्रवेश करिछि, मु हेउछि सेही एहांक मध्य रे रहिछि। आगुरु बहुत स्नेहर सहित भगवानकर महिमा गान करूथिले एवं डरुथिले मध्य, एबे से एहांक शरीर रे आसीछंती। जे निराकार थिले से एबे साकार शरीर को आसीछंती, से ही पिलामानुकु शिक्षा देउछंती। दुनिया रे केही जानी नहांती जे से कौन सिखाउछंती, से माने तो गीतार भगवान श्री कृष्ण बोली भावुछंती, कहउछंती से राजयोग सिखाउछंती। अच्छा, बाकी बाबा आसी कौन करुछंती? जदियो गाउ थिले तुमे माता पिता, किंतु तांको ठारु कौन मिली थाए आउ केबे मिली थाए ए कथा किछि जानी नहांती। से माने गीता सुनी भाबुथिले जे श्री कृष्ण को द्वारा राजयोग सिखथिले, पुणी से केबे आसी सिखेबे से मध्य ध्यान रे आसुथिबे। वर्तमान एहा सेई महाभारत लड़ाई रे समय, तेणु निश्चय श्री कृष्णंकर समय होइथिबो, तेबे निश्चय से इतिहास भूगोल रिपीट बा पुनरावृत्ति हेबा दरकार। दिनकु दिन बुझिबाकु चलिबे शेषरे सबु बुझिजिबे, निश्चय गीतार भगवान एबे हेबा दरकार। वास्तवरे महाभारत लड़ाई मध्य एबे देखिबाकु मिलुछि, तेबे निश्चय ही दुनियार विनाश हब। चित्र रे देखाइछन्ती पांडव पहाड़ उपरकु चलिगले, तेणु सेमानक बुद्धिरे आसुथिब वास्तवरे विनाश सम्मुखरे दंडायमान। तेबे श्रीकृष्ण केउठारे अछन्ती ए कथा तुमठारु शुणिबा पर्यंत सेमाने खोजी चालिबे। ए कथा तुम मानक व्यतीत दुनिया रे केही हेले कहि परिबे नाही। जदि एबे गीतार भगवान राजयोग सिखाई थिले तेबे एथरु सिद्ध हेउछि कि निश्चिंत भावरे से नररु नारायण कराई थिले। तुमे संतान माने जानिछ भगवान आमको पाठ पढ़ाउछंती, वास्तवरे सी आम मानक नररु नारायण करुछंती। स्वर्ग रे लक्ष्मी नारायणकर राज्य थिला ना, जहा कि एबे तो नाही, नारायण भी नहांती किंबा देवता माने मध्य नहांती, सेमानंकर केवल चित्र रहिछि जेउथिरु बुझी हेउछि जे सेमाने एठारे जन्म नै करि जाइछन। एबे तुमे जानुछ एमानकु आसीबार केते वर्ष हेलाणी, तुमको सठिक भाबे जणा अछि आजि ठारु 5000 वर्ष पूर्वरु एहांगर राज्य थिला। वर्तमान हेउछि अंतिम समय, एबे लडाई मध्य सम्मुखरे उपस्थित। तुमे जानिछ बाबा आमको पाठ पढ़ाउछंती, समस्त सेंटर मानकर पढ़ीबा सहित पढ़ाउछंती मध्य, पढ़ाइबार जुक्ति मध्य बहुत भलो। चित्र द्वारा तुमे माने भलो भावरे एक कथा बुझी पारिबो। ମୁଖ୍ୟ କଥା ହେଉଛି ଗୀତାର ଭଗବାନ ଶିବ ନା ଶ୍ରୀକୃଷ୍ଣ, ଫରକ ତ ବହୁତ ରହିଛି ନା। ସଦ୍ଗତିଦାତା ସ୍ୱର୍ଗର ସ୍ଥାପନାକର୍ତ୍ତା ଅର୍ଥବା ଆଦି ସନାତନ ଦେବୀ ଦେବତା ଧର୍ମର ପୁନଃ ସ୍ଥାପନା କରିବା ବାଲା ଶିବ ନା ଶ୍ରୀକୃଷ୍ଣ। ମୁଖ୍ୟ ହେଉଛି ତିନୋଟି କଥାର ଫଇସଲା, ଏହା ଉପରେ ହିଁ ଅଧିକ ଜୋର ଦେଇଥାନ୍ତି। ଯଦିଓ ମତାମତ ଲେଖି ଦେଉଛନ୍ତି କି ଏହା ବହୁତ ଭଲ, କିନ୍ତୁ ଏହାଦ୍ୱାରା କିଛି ଫାଇଦା ନାହିଁ। ତୁମର ଯେଉଁ ମୁଖ୍ୟ କଥା ତା ଉପରେ ଜୋର ଦେବାକୁ ହବ, ଏଥିରେ ହିଁ ତୁମର ବିଜୟ ରହିଛି। ତୁମେ ସିଦ୍ଧ କରି କହୁଛ ଭଗବାନ ହେଉଛନ୍ତି ଏକ, ଏପରି ନୁହେଁ ଯେ ଯେଉଁମାନେ ଗୀତା ଶୁଣାଉଛନ୍ତି ସେମାନେ ମଧ୍ୟ ଭଗବାନ ହୋଇଯିବେ। ଭଗବାନ ଏହି ରାଜଯୋଗ ଏବଂ ଜ୍ଞାନ ଦ୍ୱାରା ଦେବୀ ଦେବତା ଧର୍ମର ସ୍ଥାପନା କରିଥିଲେ। ବାବା କହୁଛନ୍ତି ପିଲାମାନଙ୍କ ଉପରେ ମାୟାର ଆକ୍ରମଣ ହେଉଛି, ବର୍ତ୍ତମାନ ପର୍ଯ୍ୟନ୍ତ କେହି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିନାହାନ୍ତି। ପୁରୁଷାର୍ଥ କରି କରି ଶେଷରେ ତୁମେ ଏକ ବାବାଙ୍କର ସ୍ମୃତିରେ ରହି ସର୍ବଦା ହର୍ଷିତ ହୋଇ ରହିବ, କୌଣସି ଦୁଃଖର ଛାୟା ଆସିବ ନାହିଁ। ଏବେ ତ ମୁଣ୍ଡ ଉପରେ ପାପର ବୋଝ ବହୁତ ରହିଛି, ତାହା ଯୋଗବଳ ଦ୍ୱାରା ହିଁ ନଷ୍ଟ ହେବ। ସେଥିପାଇଁ ବାବା ପୁରୁଷାର୍ଥର ଭିନ୍ନ ଭିନ୍ନ ଉପାୟ ବତାଉଛନ୍ତି, ତେବେ ଯୋଗ ଦ୍ୱାରା ହିଁ ପାପ କଟିବ। ଏମିତି ବହୁତ ବୁଦ୍ଧିହୀନ ଅଛନ୍ତି ଯେଉଁମାନେ ଯୋଗଯୁକ୍ତ ହୋଇ ନ ରହିବା କାରଣରୁ ନାମ ରୂପରେ ବାନ୍ଧି ହୋଇଯାଉଛନ୍ତି। ସେମାନଙ୍କୁ ହର୍ଷିତମୁଖ ହୋଇ କାହାକୁ ଜ୍ଞାନ ବୁଝାଇବା ମଧ୍ୟ କଷ୍ଟକର ହେଉଛି। ଆଜି କାହାକୁ ବୁଝାଇଲେ କାଲି ପୁଣି ଶ୍ୱାସରୁଦ୍ଧ ହୋଇ ଖୁସି ହଜିଯାଉଛି। ତେଣୁ ବୁଝିଯିବା ଦରକାର ଯେ ଆମ ଉପରେ ମାୟାର ଏପରି ଆକ୍ରମଣ ହେଉଛି। ସେଥିପାଇଁ ସଦାସର୍ବଦା ବାବାଙ୍କୁ ମନେ ପକାଇବାକୁ ହେବ। ବାକି କାନ୍ଦିବା ଅଥବା ବ୍ୟତିବ୍ୟସ୍ତ ହେବା ଉଚିତ ନୁହେଁ। ବୁଝିଯିବା ଦରକାର ଯେ ମାୟା ଜୋତା ମାରୁଛି, ସେଥିପାଇଁ ପୁରୁଷାର୍ଥ କରି ବାବାଙ୍କୁ ମନେ ପକାଇବାକୁ ହେବ। ବାବାଙ୍କ ସ୍ମୃତି ଦ୍ୱାରା ବହୁତ ଖୁସି ଆସିବ, ମୁଖରୁ ତୁରନ୍ତ ଜ୍ଞାନଯୁକ୍ତ ବାଣୀ ବାହାରିବ। ପତିତ ପାବନ ବାବା କହୁଛନ୍ତି ମତେ ମନେ ପକାଅ। କେହି ଜଣେ ହେଲେ ଏପରି ମନୁଷ୍ୟ ନାହାନ୍ତି ଯାହାଙ୍କ ପାଖରେ ରଚିତା ବାବାଙ୍କର ପରିଚୟ ନଥିବ। ଯଦି ମନୁଷ୍ୟ ହୋଇ ବାବାଙ୍କୁ ନ ଜାଣିଲେ ତେବେ ଜୀବଜନ୍ତୁଙ୍କ ଠାରୁ ମଧ୍ୟ ହୀନ ହୋଇଗଲେ। ଗୀତାରେ ଶ୍ରୀକୃଷ୍ଣଙ୍କ ନାମ ଲେଖି ଦେଇଛନ୍ତି, ତେଣୁ ସେମାନେ ବାବାଙ୍କୁ କିପରି ମନେ ପକାଇବେ? ଏହା ଏକ ବହୁତ ବଡ଼ ଭୁଲ ଅଟେ ଯେଉଁ ବିଷୟରେ ତୁମମାନଙ୍କୁ ବୁଝାଇବାକୁ ହବ। ଗୀତାର ଭଗବାନ ହେଉଛନ୍ତି ଶିବ ବାବା, ସେ ହିଁ ସମ୍ପତ୍ତି ଦେଉଛନ୍ତି, ସେ ହିଁ ମୁକ୍ତି ଜୀବନ ମୁକ୍ତି ଦାତା ଅଟନ୍ତି। ଅନ୍ୟ ଧର୍ମାବଲମ୍ବୀ ମାନଙ୍କ ବୁଦ୍ଧିରେ ଏ କଥା ରହିବ ନାହିଁ, ସେମାନେ ତ ନିଜ ନିଜର ହିସାବ କିତାବ ଚୁକ୍ତ କରି ଘରକୁ ଚାଲିଯିବେ। ଶେଷ ସମୟରେ ଅଳ୍ପ ପରିଚୟ ମିଳିଲେ ମଧ୍ୟ ନିଜ ଧର୍ମକୁ ଚାଲିଯିବେ। ତୁମକୁ ବାବା ବୁଝାଉଛନ୍ତି ତୁମେମାନେ ଦେବତା ଥିଲ, ଏବେ ପୁଣି ବାବାଙ୍କୁ ମନେ ପକାଇଲେ ତୁମେ ଦେବୀ ଦେବତା ହୋଇଯିବ, ବିକର୍ମ ମଧ୍ୟ ବିନାଶ ହୋଇଯିବ, ତଥାପି ମଧ୍ୟ ଓଲଟା ସିଧା ଧନ୍ଦା କରୁଛନ୍ତି। ବାବାଙ୍କୁ ଲେଖୁଛନ୍ତି ଆଜି ଆମର ଅବସ୍ଥା ଝାଉଁଳି ଯାଇଛି, ବାବାଙ୍କୁ ମନେ ପକାଇ ନାହୁଁ, ତେବେ ଯୋଗ ନ କରିଲେ ନିଶ୍ଚୟ ଝାଉଁଳି ପଡ଼ିବ। ଏହା ହେଉଛି ହିଁ ମୁର୍ଦ୍ଦାର ମାନଙ୍କର ଦୁନିଆ, ସମସ୍ତେ ଏଠାରେ ମରି ପଡ଼ିଛନ୍ତି। ତୁମେ ବାବାଙ୍କର ହୋଇଛ, ତେଣୁ ତୁମମାନଙ୍କ ପ୍ରତି ବାବାଙ୍କର ଆଦେଶ ହେଲା ମତେ ମନେ ପକାଇଲେ ବିକର୍ମ ବିନାଶ ହୋଇଯିବ। ଏହି ଶରୀର ପୁରୁଣା ତମ ପ୍ରଧାନ ଅଟେ, ତେଣୁ ଶେଷ ପର୍ଯ୍ୟନ୍ତ କିଛି ନା କିଛି ହୋଇ ଚାଲିବ। ଯେ ପର୍ଯ୍ୟନ୍ତ ବାବାଙ୍କ ସ୍ମୃତିରେ ରହି କର୍ମାତୀତ ଅବସ୍ଥାକୁ ନ ପାଇଛ ସେ ପର୍ଯ୍ୟନ୍ତ ମାୟା ହଲଚଲ କରୁଥିବ, କାହାକୁ ହେଲେ ବି ଛାଡ଼ିବ ନାହିଁ। ତେଣୁ ନିଜକୁ ଯାଞ୍ଚ କରିବା ଦରକାର ଯେ ମାୟା କିପରି ଧକ୍କା ଖୁଆଉଛି। ଭଗବାନ ଆମକୁ ପାଠ ପଢ଼ାଉଛନ୍ତି, ଏ କଥା ଭୁଲିବା ଉଚିତ ନୁହେଁ। ଆତ୍ମା କହୁଛି ଆମ ପ୍ରାଣ ଠାରୁ ପ୍ରିୟ ହେଉଛନ୍ତି ବାବା, ଏପରି ବାବାଙ୍କୁ ପୁଣି ତୁମେ ଭୁଲି ଯାଉଛ କାହିଁକି? ବାବା ଧନ ଦେଉଛନ୍ତି ଦାନ କରିବା ପାଇଁ, ପ୍ରଦର୍ଶନୀ ମେଳାରେ ତୁମେ ବହୁତଙ୍କୁ ସେଇ ଜ୍ଞାନ ଧନ ଦାନ କରିପାରିବ। ନିଜେ ହିଁ ସୌକର ସହିତ ଦୌଡ଼ିବା ଦରକାର। ଏବେ ତ ବାବାଙ୍କୁ ସାବଧାନ କରିବାକୁ ପଡୁଛି, ଯାଇ ଅନ୍ୟମାନଙ୍କୁ ବୁଝାଅ, ସେଥିରେ ମଧ୍ୟ ନିଜେ ଭଲ ଭାବରେ ବୁଝିଯିବା ଦରକାର। ଯଦିଓ ଦେହ ଅଭିମାନ ଥିବ ତେବେ କାହାକୁ ତୀର ଲାଗିବ ନାହିଁ, ଅନେକ ପ୍ରକାରର ତରବାରୀ ମଧ୍ୟ ଥାଏ ନା। ତୁମର ଯୋଗବଳର ତରବାରୀ ବା ଖଣ୍ଡା ମଧ୍ୟ ବହୁତ ତୀକ୍ଷ୍ଣ ହେବା ଦରକାର, ସେବାର ଉଲ୍ଲାସ ମଧ୍ୟ ଥିବା ଦରକାର, ବହୁତଙ୍କର କଲ୍ୟାଣ କରିବା। ବାବାଙ୍କୁ ମନେ ପକାଇବାର ଏପରି ଅଭ୍ୟାସ ହୋଇଯିବା ଦରକାର ଯେପରି ଶେଷ ସମୟରେ ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କାହାର ସ୍ମୃତି ନ ଆସିବ, ତେବେ ଯାଇ ତୁମେ ରାଜତ୍ୱର ପଦ ପ୍ରାପ୍ତ କରିପାରିବ। ଶେଷ ସମୟରେ ଅଲଫ ଅର୍ଥାତ୍ ବାବା ଏବଂ ନାରାୟଣଙ୍କୁ ମଧ୍ୟ ସ୍ମରଣ କରିବା ଦରକାର, ବାବା ଏବଂ ବର୍ଷାକୁ ହିଁ ମନେ ପକାଇବାକୁ ହବ। କିନ୍ତୁ ମାୟା ମଧ୍ୟ କମ୍ ନୁହେଁ, ଅନେକ ପିଲା କଞ୍ଚା ହୋଇ ରହିଯାଇଛନ୍ତି, କାହାର ନାମ ରୂପରେ ଫସିଗଲେ ଓଲଟା କର୍ମର ଖାତା ଜମା ହୋଇଯାଇଥାଏ। ବାବାଙ୍କ ପାଖକୁ ସମାଚାର ଆସୁଛି, ଓଲଟା ସିଧା କର୍ମ କରି ପୁଣି କହୁଛନ୍ତି, ବାବା ଏସବୁ ହୋଇଗଲା, ଆରେ ଖାତା ଓଲଟା ତ ହୋଇଗଲା ନା, ଏହି ଶରୀର ତ ହେଉଛି ବିକାରୀ, ତାକୁ ତୁମେ କାହିଁକି ମନେ ପକାଉଛ। ବାବା କହୁଛନ୍ତି, ମତେ ମନେ ପକାଅ ତେବେ ତୁମେମାନେ ସଦାସର୍ବଦା ଖୁସିରେ ରହିବ। ଆଜି ଖୁସିରେ ଅଛନ୍ତି, କାଲି ପୁଣି ମୁର୍ଦ୍ଦାର ହୋଇଯାଉଛନ୍ତି। ଏହିପରି ଜନ୍ମ ଜନ୍ମାନ୍ତର ନାମ ରୂପର ବନ୍ଧନରେ ବାନ୍ଧି ହୋଇ ଆସୁଛନ୍ତି ନା, ସ୍ୱର୍ଗରେ ଏହି ନାମ ରୂପର ବେମାରୀ ରହିବ ନାହିଁ। ସେଠାରେ ତ ମୋହଜିତ କୁଟୁମ୍ବ ହବ, ଜାଣିଥାନ୍ତି ଆମେ ଆତ୍ମା ଅଟୁ ଶରୀର ନୁହେଁ। ତାହା ହେଉଛି ଆତ୍ମ ଅଭିମାନୀ ମାନଙ୍କର ଦୁନିଆ, ଏହା ହେଉଛି ଦେହ ଅଭିମାନୀ ମାନଙ୍କର ଦୁନିଆ। ପୁଣି ଅଧାକଳ୍ପ ତୁମେ ଦେହି ଅଭିମାନୀ ହୋଇଯାଇଛ। ଏବେ ବାବା କହୁଛନ୍ତି, ଦେହ ଅଭିମାନ ତ୍ୟାଗ କର। ଦେହି ଅଭିମାନୀ ହେବା ଦ୍ୱାରା ବହୁତ ମିଠା ଶୀତଳ ହୋଇଯିବ, କିନ୍ତୁ ଏପରି ବହୁତ କମ୍ ଅଛନ୍ତି। ବାବା ଏପରି ପୁରୁଷାର୍ଥ କରାଉଛନ୍ତି କି ଯେପରି ବାବାଙ୍କର ସ୍ମୃତି ଭୁଲି ନ ଯାଉ। ବାବା ଆଦେଶ କରୁଛନ୍ତି, ମତେ ମନେ ପକାଅ, ଚାଟ୍ ରଖ। କିନ୍ତୁ ମାୟା ଚାଟ୍ ମଧ୍ୟ ରଖିବାକୁ ଦେଉନାହିଁ। ତେବେ ଏପରି ମିଠା ବାବାଙ୍କୁ ତ କେତେ ମନେ ପକାଇବା ଦରକାର, ଇଏ ତ ହେଉଛନ୍ତି ପତିଙ୍କର ପତି, ବାପାଙ୍କର ବାପା ଅଟନ୍ତି ନା। ତେବେ ନିଜେ ବାବାଙ୍କୁ ମନେ ପକାଇ ପୁଣି ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ କରିବାର ପୁରୁଷାର୍ଥ କରିବାକୁ ହବ। ଏଥିରେ ବହୁତ ଆଗ୍ରହ ରହିବା ଆବଶ୍ୟକ। ସେବାଧାରୀ ସନ୍ତାନ ମାନଙ୍କୁ ତ ବାବା ଚାକିରି ମଧ୍ୟ ଛଡ଼ାଇ ଦେଉଛନ୍ତି। ଏ ପରିସ୍ଥିତି ଦେଖି କହିଥାନ୍ତି, ଏବେ ଏହି ଧନ୍ଦାରେ ଲାଗିଯାଅ, ତୁମମାନଙ୍କର ଲକ୍ଷ୍ୟ ଉଦ୍ଦେଶ୍ୟ ତ ସମ୍ମୁଖରେ ରହିଛି। ଭକ୍ତି ମାର୍ଗରେ ମଧ୍ୟ ଚିତ୍ର ଆଗରେ ବସିଥାନ୍ତି ନା, ତୁମକୁ ତ କେବଳ ନିଜକୁ ଆତ୍ମା ଭାବି ଏହି କଥାରେ ହିଁ ମେହନତ ରହିଛି। ବିଶ୍ୱର ମାଲିକ ହେବା କୌଣସି ମାଉସୀ ଘର କଥା ନୁହେଁ। ବାବା କହୁଛନ୍ତି, ମୁଁ ବିଶ୍ୱର ମାଲିକ ହେଉନାହିଁ, ତୁମକୁ କରାଉଛି। କେତେ ମୁଣ୍ଡ ପିଟିବାକୁ ପଡୁଛି, ସୁପୁତ୍ର ମାନଙ୍କର ତ ସ୍ୱତଃ ଚିନ୍ତା ଲାଗି ରହିଥାଏ, ଛୁଟି ନେଇ ମଧ୍ୟ ସେବାରେ ଲାଗିଯିବା ଉଚିତ। କେବଳ କେତେକ ସନ୍ତାନ ମାନଙ୍କର ବନ୍ଧନ ଏବଂ ମୋହ ମଧ୍ୟ ରହୁଛି। ବାବା କହୁଛନ୍ତି, ତୁମର ସବୁ ରୋଗ ବାହାରକୁ ବାହାରିବ, ତୁମେ ବାବାଙ୍କୁ ମନେ ପକାଇ ଚାଲ। ମାୟା ତୁମକୁ ହଟାଇବାକୁ ଚେଷ୍ଟା କରୁଛି, ଯୋଗ ହିଁ ହେଉଛି ମୁଖ୍ୟ। ରଚିତା ଏବଂ ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନ ମିଳିଲା, ବାକି ଆଉ କଣ ଦରକାର। ଭାଗ୍ୟବାନ ସନ୍ତାନ ମାନେ ସମସ୍ତଙ୍କୁ ସୁଖ ଦେବାର ପୁରୁଷାର୍ଥ କରୁଛନ୍ତି, ମନ ବଚନ କର୍ମରେ କାହାକୁ ଦୁଃଖ ଦେଉନାହାନ୍ତି। ଶୀତଳ ହୋଇ ଚାଲୁଥିବାରୁ ଭାଗ୍ୟ ବଢି ବଢି ଚାଲିଥାଏ। ଯଦି ଜ୍ଞାନ କେହି ବୁଝୁନାହାନ୍ତି ତେବେ ବୁଝାଯାଉଛି, ଏହାଙ୍କ ଭାଗ୍ୟରେ ନାହିଁ। ଯାହାଙ୍କ ଭାଗ୍ୟରେ ଅଛି ସେ ଭଲ ଭାବରେ ଶୁଣୁଛନ୍ତି, ଅନୁଭବ ମଧ୍ୟ ଶୁଣାଉଛନ୍ତି ନା, କଣ କଣ କରୁଥିଲେ। ଏବେ ଜଣାପଡୁଛି, ଯାହା କିଛି କରିଛ ତାହା ଦ୍ୱାରା କେବଳ ଦୁର୍ଗତି ହିଁ ହୋଇଛି। ବାବାଙ୍କୁ ମନେ ପକାଇଲେ ସଦ୍ଗତି ପାଇବ। ତେବେ ବହୁତ ମୁସ୍କିଲରେ କେହି ଘଣ୍ଟାଏ ଅଧଘଣ୍ଟାଏ ଯୋଗ କରୁଥିବେ, ନଚେତ ଢୁଳଉଥିବେ। ବାବା କହୁଛନ୍ତି, ଅଧାକଳ୍ପ ହବ ଏଣେ ତେଣେ ଘୁରି ବୁଲିଲ, ଏବେ ବାବା ମିଳିଛନ୍ତି, ତୁମର ଏହା ବିଦ୍ୟାର୍ଥୀ ଜୀବନ, ତେଣୁ ତୁମେ ଖୁସିରେ ରହିବା ଦରକାର ନା। କିନ୍ତୁ ବାବାଙ୍କୁ ବାରମ୍ବାର ଭୁଲି ଯାଉଛନ୍ତି। ବାବା କହୁଛନ୍ତି, ତୁମେ ହେଉଛ କର୍ମଯୋଗୀ, ଦୁନିଆରେ ଧନ୍ଦା ଆଦି ତ ନିଶ୍ଚିନ୍ତ କରିବାକୁ ହବ, ନିଦ ମଧ୍ୟ କମ୍ କରିବା ଭଲ। ଯୋଗ ବଳ ଦ୍ୱାରା ରୋଜଗାର ଜମା ହବ ଏବଂ ଖୁସି ମଧ୍ୟ ରହିବ, ତେଣୁ ଯୋଗରେ ବସିବା ନିହାତି ଜରୁରୀ। ଦିନରେ ତ ଫୁର୍ସତ ମିଳୁନାହିଁ, ସେଥିପାଇଁ ରାତ୍ରିରେ ସମୟ ବାହାର କରିବା ଉଚିତ। ଯୋଗଯୁକ୍ତ ହୋଇ ରହିଲେ ବହୁତ ଖୁସି ମଧ୍ୟ ରହିବ। ଯଦି କାହାର ବନ୍ଧନ ଆଦି ଥିବ ତେବେ ସେ ମଧ୍ୟ କରିପାରିବ କି, ମତେ ତ ବାବାଙ୍କଠାରୁ ବର୍ଷା ନେବାକୁ ହବ, ଏଥିରେ ତ ମତେ କେହି ଅଟକାଇ ପାରିବେ ନାହିଁ। କେବଳ ଗଭର୍ଣ୍ଣମେଣ୍ଟକୁ ଯାଇ ବୁଝାଅ ଯେ ବିନାଶ ସମ୍ମୁଖରେ ଉପସ୍ଥିତ। ବାବା କହୁଛନ୍ତି, ମତେ ମନେ ପକାଇଲେ ବିକର୍ମ ବିନାଶ ହବ, ଏହି ଅନ୍ତିମ ଜନ୍ମରେ ପବିତ୍ର ହେବାକୁ ପଡିବ, ସେଥିପାଇଁ ଆମେ ପବିତ୍ର ହେଉଛୁ। କିନ୍ତୁ ଏ କଥା ସେଇମାନେ କହିବେ ଯାହାଙ୍କର ଜ୍ଞାନର ମସ୍ତି ଥିବ। ଏପରି ନୁହେଁ ଯେ ଏଠାକୁ ଆସି ପୁଣି ଦେହଧାରୀ ମାନଙ୍କୁ ମନେ ପକାଉଥିବ। ଦେହ ଅଭିମାନରେ ଆସି ଲଢେଇ ଝଗଡା କରିବା ଏହା ଯେପରିକି କ୍ରୋଧର ଭୂତ ହୋଇଗଲା। ବାବାଙ୍କର ଦୃଷ୍ଟି କ୍ରୋଧୀମାନଙ୍କ ଉପରେ କେବେ ହେଲେ ପଡେ ନାହିଁ। ବାବା ସେବାଧାରୀମାନଙ୍କୁ ସ୍ନେହ କରିଥାନ୍ତି, କିନ୍ତୁ ତୁମମାନଙ୍କ ଠାରେ ଦେହ ଅଭିମାନର ଚଳଣି ଦେଖାଯାଉଛି। ବାବାଙ୍କୁ ମନେ ପକାଇଲେ ଗୁଲଗୁଲ ହବ, ଏହା ହିଁ ହେଉଛି ମୂଳ କଥା। ପରସ୍ପରକୁ ଦେଖି ମଧ୍ୟ ବାବାଙ୍କୁ ମନେ ପକାଇବାକୁ ହେବ। ହାଡ଼ ଭଙ୍ଗା ସେବା କରିବା ଉଚିତ। ବ୍ରାହ୍ମଣ ମାନେ ପରସ୍ପର ମଧ୍ୟରେ କ୍ଷୀରଖଣ୍ଡ ହୋଇ ରହିବା ଉଚିତ। ଲୁଣ ପାଣି ହେବା ଅନୁଚିତ, କିନ୍ତୁ ବୁଦ୍ଧି ନଥିବା କାରଣରୁ ପରସ୍ପରକୁ ଘୃଣା, ବାବାଙ୍କୁ ମଧ୍ୟ ଘୃଣା କରୁଛନ୍ତି। ଏଭଳି ପିଲା କେଉଁ ପଦ ପାଇବେ? ତୁମକୁ ସାକ୍ଷାତକାର ହେବ, ପୁଣି ସେ ସମୟରେ ସ୍ମୃତି ଆସିବ, ଆମେ ଏହି ଭୁଲ କରିଛୁ। ବାବା ପୁଣି ବି କହିଦେଉଛନ୍ତି, ଭାଗ୍ୟରେ ନଥିଲେ କଣ କରିପାରିବ। ଆଚ୍ଛା, ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର, ନିର୍ବନ୍ଧନ ଜୀବନଯାପନ କରିବା ପାଇଁ ଜ୍ଞାନର ନିଶା ଚଢି ରହିବା ଉଚିତ। ଦେହ ଅଭିମାନୀ ଚାଲିଚଳନ ନ ରହୁ। ପରସ୍ପର ଭିତରେ ସମ୍ବନ୍ଧରେ ତିକ୍ତତା ବା ଲୁଣ ପାଣି ରଖିବାର ସଂସ୍କାର ରହିବା ଉଚିତ ନୁହେଁ। ଯଦି ଦେହଧାରୀଙ୍କ ସହିତ ସ୍ନେହ ରହିବ, ତେବେ ବନ୍ଧନମୁକ୍ତ ହୋଇପାରିବେ ନାହିଁ। ଦୁଇ ନମ୍ବର, କର୍ମଯୋଗୀ ହୋଇ ରହିବାକୁ ହେବ, ଯୋଗରେ ନିଶ୍ଚିନ୍ତ ଭାବରେ ବସିବାକୁ ହେବ। ଆତ୍ମ ଅଭିମାନୀ ହୋଇ ବହୁତ ମିଠା ଏବଂ ଶୀତଳ ହେବାର ପୁରୁଷାର୍ଥ କରିବାକୁ ପଡ଼ିବ। ସେବାରେ ହାଡ଼ ଭଙ୍ଗା ପରିଶ୍ରମ କରିବାକୁ ହେବ। ଆଜିର ବରଦାନ, ଶ୍ରୀମତ ସହିତ ମନ୍ମତ ଏବଂ ଜନମତ ଅର୍ଥାତ୍ ପରମତର ମିଶ୍ରଣକୁ ସମାପ୍ତ କରୁଥିବା ସଚ୍ଚା ସ୍ୱକଲ୍ୟାଣୀ ହୁଅ। ବାବା ସନ୍ତାନମାନଙ୍କୁ ସମସ୍ତ ଖଜଣା ସ୍ୱକଲ୍ୟାଣ ଏବଂ ବିଶ୍ୱ କଲ୍ୟାଣ କରିବା ପାଇଁ ଦେଇଛନ୍ତି, କିନ୍ତୁ ସେଗୁଡ଼ିକୁ ବ୍ୟର୍ଥରେ ଖର୍ଚ୍ଚ କରିବା, ଅକଲ୍ୟାଣ କାର୍ଯ୍ୟରେ ଲଗାଇବା, ଶ୍ରୀମତରେ ମନମତ ଏବଂ ଜନମତର ମିଶ୍ରଣ କରିବା, ଏହା ହେଉଛି ଅମାନତକୁ ଆତ୍ମସାତ କରିବା। ଏବେ ଏହିଭଳି ଅବୈଧ ଆତ୍ମା ସାତକୁ ଏବଂ ମିଶ୍ରଣକୁ ସମାପ୍ତ କରି ଆତ୍ମ ଅଭିମାନୀ ସ୍ଥିତି ତଥା ଦୟାଭାବକୁ ଧାରଣ କର। ନିଜ ଉପରେ ଏବଂ ସମସ୍ତଙ୍କ ଉପରେ ଦୟା ରଖି ସ୍ୱକଲ୍ୟାଣୀ ହୁଅ। ସ୍ୱକୁ ଦେଖ, ବାବାଙ୍କୁ ଦେଖ, ଅନ୍ୟମାନଙ୍କୁ ଦେଖ ନାହିଁ। ସ୍ଲୋଗାନ, ସଦା ହର୍ଷିତ ସେଇମାନେ ରହିପାରିବେ ଯେଉଁମାନେ କେଉଁଠାରେ ବି ଆକର୍ଷିତ ନ ହେବେ। ଓମ୍ ଶାନ୍ତି।